ହ୍ୟାଲୋ, ଆଜ୍ଞା ନମସ୍କାର। ମୁଁ ୱାର୍ଡ ନମ୍ବର 37 ରୁ ସୀତାପୁର ବସ୍ତି, ମୋ ନାଁ ହଉଛି ରାମଚନ୍ଦ୍ର ଦାସ। ମୁଁ ଆପଣଙ୍କୁ ଗୋଟେ ଅଭିଯୋଗ କରିବା, ସେ ଯୋଉ ବୁଲା କୁକୁର ଗୁଡା ଏତେ ଆମର ଏଠି ହେଇଛନ୍ତି ଯେ କୁହନ୍ତୁନି, ସେ କୁକୁର ମାସକରେ ଆକ୍ସିଡେଣ୍ଟ ବି ହଉଛି, ଲୋକଙ୍କୁ କାମୁଡା କାମୁଡି କରୁଛନ୍ତି, ଆଉ ବହୁତ ଜିନିଷ ବି ଜୋତା ଫୁତା ନେଇକି ଅନ୍ୟ ଆଡେ ଅନ୍ୟ ଘରକୁ ପଳାଉଛନ୍ତି, ଏୟା କରୁଛନ୍ତି ସେ କୁକୁର। ସେ କୁକୁର ଗୁଡାକୁ ଆପଣ କେମିତି ନେଇଗଲେ ଆମ ପାଇଁ ଆମେ ଟିକେ ଉପକୃତ ହଁ। ନମସ୍କାର।